ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଯୁବ ଅଧିକାରୀଙ୍କ ନେତୃତ୍ୱାଧୀନ ପୁଲିସ ବାହିନୀ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ, କହିଲେ ରାଷ୍ଟ୍ରପତି. ଦେଶର ମତ୍ସ୍ୟକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବାକୁ ବିଶ୍ୱର ସବୁ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ନିର୍ବାଚନ କମିଶନଙ୍କ ଘୋଷଣା. ଏବଂ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 7 ଆବେଦନପତ୍ର ଅନୁମୋଦିତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯୁବ ଅଧିକାରୀଙ୍କ ନେତୃତ୍ୱାଧୀନ ପୁଲିସ ବାହିନୀ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ. ନୂଆଦିଲ୍ଲୀରେ 2024 ବ୍ୟାଚ୍ର ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି କ୍ଷମତା ସହିତ ଉତ୍ତରଦାୟିତ୍ୱ ଆସେ ବୋଲି ଯୁବ ଅଧିକାରୀ ମନେ ରଖିବା ଉଚିତ. ନୈତିକ ଚିନ୍ତାଧାରା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମୟରେ ନ୍ୟାୟ ଏବଂ ନିରପେକ୍ଷ ପଥ ଅନୁସରଣ କରିବାକୁ ରାଷ୍ଟ୍ରପତି ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି. କ୍ଷମତା ସମ୍ପନ୍ନ ଅଧିକାରୀ ହୋଇ ମଧ୍ୟ ନିଜର କରୁଣାପୂର୍ଣ୍ଣ ଭାବନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି. ପ୍ରଯୁକ୍ତିବିଦ୍ୟା ପୁଲିସ ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି ବୋଲି ରାଷ୍ଟ୍ରପତି କହିବା ସହ ଡିଜିଟାଲ୍ ଠକେଇ ବର୍ତ୍ତମାନ ସମୟରେ ଏକ ବଡ଼ ବିପଦ ବୋଲି ଚେତାଇ ଦେଇଛନ୍ତି. କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତିବିଦ୍ୟାର ଉପଯୋଗ ମାଧ୍ୟମରେ ନାଗରିକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରପତି ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି. ଆଗାମୀ 5 ମଧ୍ୟରେ ସମଗ୍ର ଦେଶରେ ସମବାୟ ଭିତ୍ତିରେ ଅତି କମ୍ରେ 200 ଗଭୀର ସମୁଦ୍ରରୁ ମାଛଧରା ଯନ୍ତ୍ରଚାଳିତ ଡଙ୍ଗା ବଣ୍ଟନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି. ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆଜି ମୁମ୍ବାଇର ମଜଗାଓଁ ବନ୍ଦରରେ ହିତାଧିକାରୀଙ୍କୁ 2 ଗଭୀର ସମୁଦ୍ରରୁ ମାଛ ଧରିବା ଯନ୍ତ୍ରଚାଳିତ ଡଙ୍ଗା ବଣ୍ଟନ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି. ଡଙ୍ଗା 2 ପଞ୍ଜୀକରଣ ପ୍ରମାଣପତ୍ର ଏବଂ ପ୍ରତୀକାତ୍ମକ ଚାବିକୁ ଶ୍ରୀ ଶାହା ହିତାଧିକାରୀଙ୍କୁ ଆଜି ହସ୍ତାନ୍ତର କରିଛନ୍ତି. ଦେଶର ମତ୍ସ୍ୟକ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ମତ୍ସ୍ୟଜୀବୀଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି. ମାଛ ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ରପ୍ତାନୀକୁ ସହଜ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଦେଶର ବିଶାଳ ଉପକୂଳର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ମତ୍ସ୍ୟଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। 2014 ଦେଶର ସମୁଦ୍ର ଉତ୍ପାଦ 102 ଲକ୍ଷ ଟନ୍ ଥିବାବେଳେ ଏବେ ଏହା 195 ଲକ୍ଷ ଟନ୍ରେ ପହଞ୍ଚିଛି। ଶ୍ରୀ ଶାହା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକ ଏବଂ ପରିବାର ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ହେଲେ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିଶ୍ୱର ସବୁ ରାଷ୍ଟ୍ରକୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଦିଗରେ ଆତଙ୍କବାଦ ଏକ ସବୁଠାରୁ ବଡ଼ ବିପଦ ବୋଲି ସେ କହିଛନ୍ତି। ମାଲେସିଆର କୁଆଲାଲମ୍ପୁରଠାରେ 20ତମ ପୂର୍ବ ଏସିଆ ଶିଖର ସମ୍ମିଳନୀକୁ ଆଜି ସମ୍ବୋଧନ କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ପ୍ରତିରକ୍ଷା ଅଧିକାରୀକୁ ସାମୁହିକ ଭାବରେ ଗ୍ରହଣ କରାଯିବା ସମ୍ଭବ ନୁହେଁ ବୋଲି ଡକ୍ଟର ଜୟଶଙ୍କର ସ୍ୱଷ୍ଟ କରିଛନ୍ତି। 2026 ବର୍ଷକୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗ ବର୍ଷ ଭାବେ ପାଳନ କରାଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗାଜା ଶାନ୍ତି ଯୋଜନାକୁ ଭାରତ ସ୍ୱାଗତ କରିଛି ଏବଂ ୟୁକ୍ରେନ୍ରେ ଯୁଦ୍ଧର ଶୀଘ୍ର ସମାପ୍ତି ପାଇଁ ସେ ଆହ୍ୱାନ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ମ୍ୟାମାରରେ ହୋଇଥିବା ଭୂକମ୍ପ ସମୟରେ ଭାରତ ପ୍ରଥମ ପ୍ରତିକ୍ରିୟାକାରୀ ଭାବେ କାର୍ଯ୍ୟ କରିଥିଲା ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଭାରତ ମ୍ୟାମାର ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ଏହି ଅବସରରେ ଦୋହରାଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପୂର୍ବ ଏସିଆ ସମ୍ମିଳନୀକୁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଗ୍ରହଣ କରିଥାଏ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ନିର୍ବାଚନ କମିଶନ ଆଜି ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ଏହି ସଂଶୋଧନର ମୂଳ ଲକ୍ଷ୍ୟ। ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ସ୍ତରରେ ଏହି ସଂଶୋଧନ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
जीरो अपील्स अर्थात बिहार की मतदाता सूची अधिकतम शुद्ध मानी जाएगी। अब फेज टू 12 राज्यों में या संघ शासित प्रदेशों में आरंभ होने वाला है।
ଶ୍ରୀ କୁମାର କହିଛନ୍ତି, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅନୁଷ୍ଠିତ ହେଉଥିବା ସମସ୍ତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ମଧ୍ୟରାତ୍ରିରୁ ତାଲିକାରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ଦ୍ୱିତୀୟ ପର୍ଯ୍ୟାୟ ସଂଶୋଧନରେ 51 କୋଟିରୁ ଅଧିକ ଭୋଟର ସାମିଲ ହେବେ। ସେ କହିଛନ୍ତି, ବୁଥସ୍ତରୀୟ ଅଧିକାରୀ ପୂର୍ବରୁ ଥିବା ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିବେ। 2003 ଭୋଟର ତାଲିକାଭୁକ୍ତ ମତଦାତାଙ୍କୁ କୌଣସି ଅତିରିକ୍ତ କାଗଜପତ୍ର ଉପସ୍ଥାପନ କରିବାକୁ ପଡ଼ିବ ନାହିଁ। ଏପରିକି 2003 ଭୋଟର ତାଲିକାଭୁକ୍ତ ପିତାମାତାଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ କୌଣସି ଅତିରିକ୍ତ କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ କୁମାର ସ୍ପଷ୍ଟ କରିଛନ୍ତି।
ଯୋ ଇଣ୍ଡିକେଟିଭ ଲିଷ୍ଟ ଅଫ ଡକ୍ୟୁମେଣ୍ଟସ ହେ ଯୋ 11 ହେ ଜିସମେ ଆଧାର ଆଇଡେଣ୍ଟିଟି କେ ଲିଏ 12 ମେ ତୌର ସେ ଯୋଡା ଗୟା ହେ। ये इंडिकेटिव लिस्ट ऑफ डॉक्यूमेंट्स लगभग सभी सीईओ से चर्चा करके बनाई गई है। बट फिर भी जब हियरिंग हो और उस समय ये सिद्ध करना हो किसी को अपनी जांच में कि मैं नागरिक हूं, तो वो कोई और अगर डॉक्यूमेंट देगा तो उसके ऊपर ईआरओ विचार जरूर करेंगे, लेकिन इंडिकेटिव लिस्ट ऑफ डॉक्यूमेंट बाय एंड लार्ज यही रहेगी।
श्री कुमार कहते, संशोधन प्रक्रिया आसंता मास 4 तारीख आरंभ हो 1 मास पर्यंत चलो। डिसेंबर 9 तारीख में चिट्ठा तालिका और फेब्रुआरी 7 तारीख में चूड़ांत संशोधित भोटर तालिका प्रकाश पाइब। वैद्युतिक ସାମଗ୍ରୀ ଉତ୍ପାଦନ ଯୋଜନା ଅଧୀନରେ 7 ଆବେଦନପତ୍ରକୁ ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଉଦ୍ୟୋଗଗୁଡ଼ିକ ଘରୋଇ ଚାହିଦା ପୂରଣ କରିବାରେ ସହାୟକ ହେବ। ମୋଟ 5,532 କୋଟି ନିବେଶ ମାଧ୍ୟମରେ 44,406 କୋଟି ସାମଗ୍ରୀ ଉତ୍ପାଦର ଆଶା କରାଯାଉଛି ବୋଲି ସେ କହିଛନ୍ତି। ଏହାଦ୍ୱାରା 5,000 ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ର सृष्टि के बाद
माननीय प्रधानमंत्री जी ने मेक इन इंडिया और इलेक्ट्रॉनिक्स मैन्युफैक्चरिंग पे एक फोकस के साथ काम किया है। उसके कारण इलेक्ट्रॉनिक एक्सपोर्ट्स ऑलरेडी टॉप 3 कैटेगरीज में आ चुका है। आने वाले समय में इलेक्ट्रॉनिक्स मैन्युफैक्चरिंग और इलेक्ट्रॉनिक्स एक्सपोर्ट बहुत बड़ी संख्या में बढ़ेगा और देश में बहुत अच्छा इकोसिस्टम सप्लाई चेन डेवलप हो रहा है। आज के इन 7 प्लांट्स से और भी नए इनिशिएटिव्स होंगे और साथ ही साथ बहुत जल्दी आने वाले समय में और भी कई प्लांट्स अप्रूव होंगे इस स्कीम के तहत।
ଏହି ଉଦ୍ୟୋଗଗୁଡ଼ିକ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ପ୍ରତିଷ୍ଠା କରାଯିବ, ଫଳରେ ଦେଶର ଆଞ୍ଚଳିକ ଉତ୍ପାଦନ ସୁଦୃଢ଼ ହେବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ ହେବାର ଆଶା କରାଯାଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ଜନସ୍ୱାସ୍ଥ୍ୟ ସୁରକ୍ଷାରେ ସ୍ୱଚ୍ଛତାର ଭୂମିକା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ଭେଷଜ ବିଭାଗର ପ୍ରଫେସର ଡାକ୍ତର ପିୟୁଷ ରଞ୍ଜନ ଏବଂ ଲେଡି ହେଡିଙ୍ଗସ୍ ମେଡିକାଲ କଲେଜ ଓ କଳାବତୀ ଶରଣ ଶିଶୁ ଚିକିତ୍ସାଳୟର ପ୍ରଫେସର ଡକ୍ଟର ଅନୁ ମାହେଶ୍ୱରୀ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4441 এবং 2371 7106 নম্বরক ডায়াল করা পড়ব। এতীত শ্রোতা মানে 9289094044 নম্বরক হোয়াটসঅ্যাপ এবং সামাজিক গণমাধ্যম এক্সরে হাসট্যাগ আস্ক এআইআর মাধ্যমে প্রশ্ন পচারি পারে। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତମାସ 22 ତାରିଖରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଦେଶରେ ସମାଜର ବିଭିନ୍ନ ବର୍ଗର ନାଗରିକ ଏହାର ସୁଫଳ ପାଉଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ ଘରୋଇ ଉତ୍ପାଦ ଇକୋସିଷ୍ଟମକୁ ସୁଦୃଢ଼ କରିଛି। ବଜାର ଚାହିଦା ବୃଦ୍ଧି ପାଇବା ସହ ଏ କ୍ଷେତ୍ରରେ ଉଦ୍ୟୋଗ ଜଗତ ମଧ୍ୟ ପ୍ରୋତ୍ସାହିତ ହୋଇଛି। ଏୟାର କଣ୍ଡିସନର, ଡିସ୍ୱାସର ଏବଂ ଟେଲିଭିଜନ ଉପରେ ଟିକସ ହାର 28%-18%କୁ ହ୍ରାସ କରାଯାଇଛି। ଘରୋଇ ଉତ୍ପାଦ ବୃଦ୍ଧି ଯୋଗୁଁ ଆମଦାନୀ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇଛି। ଦେଶର ଉତ୍ପାଦନ କ୍ଷମତା ସୁଦୃଢ଼ ହୋଇଛି। ମନିଟର ଏବଂ ପ୍ରୋଜେକ୍ଟର ସମେତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଆଧାରିତ ହାର୍ଡୱେୟାର ଉପରେ ଜିଏସ୍ଟି ହାର ମଧ୍ୟ 28%-18%କୁ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଯୁବ ଅଧିକାରୀଙ୍କ ନେତୃତ୍ୱାଧୀନ ପୁଲିସ୍ ବାହିନୀ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। କହିଲେ ରାଷ୍ଟ୍ରପତି, ଦେଶର ମତ୍ସ୍ୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବାକୁ ବିଶ୍ୱର ସବୁ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ନିର୍ବାଚନ କମିଶନଙ୍କ ଘୋଷଣା, ଏବଂ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 7 ଆବେଦନପତ୍ର ଅନୁମୋଦିତ। ସମ୍ବାଦ ଶେଷ ହେଲା।